ଏତେ ପାହାର ଯାଇଛି ତୋକେ ଆଖି ପାହା କ୍ଲାନ୍ତ ଚୋଖେ ଭେଜାବି କି ଗଳ୍ପ ବୁଝେ
ছোট।